ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଞ୍ଚିର ନାମକୁମ୍ଠାରେ ଜାତୀୟ ମାଧ୍ୟମିକ କୃଷି ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତୃତୀୟ ପାଳିର ପ୍ରଥମ 100 ଦିନରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ୟୁକ୍ରେନ୍କୁ ପ୍ରତିରକ୍ଷା ରପ୍ତାନୀ ସ୍ଥାନାନ୍ତର ସମ୍ପର୍କିତ ରିପୋର୍ଟକୁ ଖଣ୍ଡନ କଲେ ଭାରତ ସରକାର। ଆଜିଠାରୁ ଜରୁରୀକାଳୀନ କାର୍ଯ୍ୟରେ ଯୋଗଦେବେ ପଶ୍ଚିମବଙ୍ଗର ଆନ୍ଦୋଳନରତ କନିଷ୍ଠ ଡାକ୍ତର ଏବଂ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ବିପକ୍ଷରେ 6 ୱିକେଟ୍ ହରାଇ 349 ରନ୍ କରିଛି ଭାରତ। ରାଞ୍ଚିର ନାମକୁମ୍ଠାରେ ଜାତୀୟ ମାଧ୍ୟମିକ କୃଷି ପ୍ରତିଷ୍ଠାନ ନିଶାର ଶତବାର୍ଷିକୀ ସମାରୋହରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ସଞ୍ଜୟ ସେଠ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେବେ। ରାଷ୍ଟ୍ରପତି ଅନୁଷ୍ଠାନର ବର୍ତ୍ତମାନର ଏବଂ ପୂର୍ବତନ ବୈଜ୍ଞାନିକମାନଙ୍କ ସହ ଗବେଷଣା ଓ ଉଦ୍ଭାବନ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅନୁଷ୍ଠାନ ପୂର୍ବରୁ ଇଣ୍ଡିଆନ୍ ଲାକ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ନାମରେ ପରିଚିତ ଥିଲା। ସମ୍ପୃକ୍ତ ପ୍ରତିଷ୍ଠାନ ଇନୋଭେସନ୍ କ୍ଷେତ୍ରରେ 100 କୋଟି ଟଙ୍କାର ଅତିରିକ୍ତ ଆୟ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ବୈଜ୍ଞାନିକ ଏବଂ 10,000ରୁ ଅଧିକ କୃଷକ ଆଭାସୀ ମାଧ୍ୟମରେ ଯୋଗଦେବେ ବୋଲି ଆଶା କରାଯାଉଛି। ଅନୁଷ୍ଠାନ ଗତ ଏକ ଶତାବ୍ଦୀରେ ଲକ୍ଷ ଲକ୍ଷ କୃଷକଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ ଏବଂ ପ୍ରକ୍ରିୟାକରଣରେ ସହାୟତା କରିଛି। ମୁଖ୍ୟତଃ ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ପଛୁଆ ଜିଲ୍ଲାରେ ରହୁଥିବା ଆଦିବାସୀ ଏବଂ ଗରିବ କୃଷକମାନେ ଏହାଦ୍ୱାରା ଉପକୃତ ହୋଇଛନ୍ତି। ଜାତୀୟ ମାଧ୍ୟମିକ କୃଷି ପ୍ରତିଷ୍ଠାନ ଆଇସିଏଆର୍ର 100 ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସ୍ୱତନ୍ତ୍ର ଡାକ କଭର ଓ ଡାକ ଟିକଟ ଉନ୍କୋଚନ କରିବେ। ଅନୁଷ୍ଠାନ ପରିସରରେ ଏକ ପେଡ଼ ମା କେ ନାମ ଅଭିଯାନର ଅଂଶ ଭାବରେ ରାଷ୍ଟ୍ରପତି ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ତୃତୀୟ ପାଳି ପାଇଁ କ୍ଷମତାକୁ ଆସିବା ପରେ ମୋଦି ସରକାର ପ୍ରଥମ 100 ଦିନ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ସରକାର ଭିତ୍ତିଭୂମି, କୃଷକ, ମଧ୍ୟବିତ୍ତ, ମହିଳା ଓ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇ 15 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି। ଦେଶରେ ସୁଦୃଢ଼ ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ମୋଦି ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ତୃତୀୟ ପାଳିରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଆୟ ନିର୍ବିଶେଷରେ 70 ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାକୁ ସରକାର ଅନୁମୋଦନ କରିଛନ୍ତି। ଯୋଜନାର ସମୁଦାୟ ବ୍ୟୟ ଅଟକଳ 3,437 କୋଟି ଟଙ୍କା ଏବଂ ଏଥିରେ 6 କୋଟି ବରିଷ୍ଠ ନାଗରିକ ସାମିଲ ହେବେ। ସ୍ୱାସ୍ଥ୍ୟ ଭିଭିଭୂମିର ଉନ୍ନତି ପାଇଁ 75,000 ନୂଆ ମେଡିକାଲ ଆସନ ମଧ୍ୟ ଏହି ସମୟ ମଧ୍ୟରେ ସୃଷ୍ଟି କରାଯାଇଛି। ଦେଶରେ 27 ଲକ୍ଷ କର୍କଟ ରୋଗୀଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଲକ୍ଷ୍ୟରେ ସରକାର 3ଟି କ୍ୟାନ୍ସର ଔଷଧ ଉପରେ ସୀମା ଶୁଳ୍କ ଛାଡ଼ କରିଛନ୍ତି। ଦେଶର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନ ଇକୋସିଷ୍ଟମକୁ ପ୍ରୋହାହିତ କରିବା ପାଇଁ ସରକାର ଶିକ୍ଷା କ୍ଷେତ୍ରରେ 10,600 କୋଟି ଟଙ୍କା ବ୍ୟୟରେ ବିଜ୍ଞାନଧାରା ଯୋଜନା ଆରମ୍ଭ କରିଛନ୍ତି। ଗବେଷଣା ପାଇଁ କେନ୍ଦ୍ର ସରକାର 50,000 କୋଟି ଟଙ୍କାର ଜାତୀୟ ଗବେଷଣା ପାଣ୍ଠି ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତରୀୟ ମାନ୍ୟତାକୁ ପ୍ରଶଂସା କରି ଜାତିସଂଘ ମହାସଚିବ ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି, କୂଟନୀତିରେ ତାଙ୍କର ଏବଂ ଭାରତର ସ୍ୱର ଅତ୍ୟନ୍ତ ଜୋରଦାର ଏବଂ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ଆମେରିକା ଗସ୍ତକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, ଭାରତ ବିଶ୍ୱସ୍ତରରେ ଗ୍ଲୋବାଲ୍ ସାଉଥ୍ ପାଇଁ ଏକ ଶକ୍ତିଶାଳୀ ସ୍ୱର ପାଲଟିଛି। ଆସନ୍ତାକାଲିଠାରୁ 23 ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ ଏବଂ ଏହି ସମୟରେ ସେ କ୍ୱାଡ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଭବିଷ୍ୟତର ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ। ଆସନ୍ତାକାଲି ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା ଆୟୋଜନ କରାଯାଉଥିବା 4ର୍ଥ କ୍ୱାଡ୍ ନେତୃତ୍ୱ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ୟୁକ୍ରେନ୍କୁ ଭାରତୀୟ ପ୍ରତିରକ୍ଷା ରପ୍ତାନୀ ସ୍ଥାନାନ୍ତର କରାଯିବା ନେଇ ରୟଟର୍ସ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ନୂଆଦିଲ୍ଲୀ ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ମନ୍ତ୍ରଣାଳୟ ଏହି ରିପୋର୍ଟକୁ ତର୍ଜମା କରିବା ପରେ ଏହାକୁ କଳ୍ପନାତ୍ମକ ଏବଂ ବିଭ୍ରାନ୍ତିକର ବୋଲି ବିବେଚନା କରୁଛି। ଶ୍ରୀ ଜୟସ୍ୱାଲ କହିଛନ୍ତି ସାମରିକ ଏବଂ ବ୍ୟବହୃତ ସାମଗ୍ରୀର ରପ୍ତାନୀ ସମ୍ପର୍କରେ ଅନ୍ତର୍ଜାତୀୟ ଦାୟିତ୍ୱ ପାଳନ କରିବାରେ ଭାରତର ଅତୁଳନୀୟ ଟ୍ରାକ୍ ରେକର୍ଡ ରହିଛି। ପଶ୍ଚିମବଙ୍ଗର ସମସ୍ତ ମେଡିକାଲ କଲେଜର କନିଷ୍ଠ ଡାକ୍ତରମାନେ ଆଜିଠାରୁ ଜରୁରୀକାଳୀନ କାର୍ଯ୍ୟରେ ଯୋଗଦେବେ। ଗତକାଲି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା। ଅଗଷ୍ଟ 9 ତାରିଖରେ କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣେ କର୍ତ୍ତବ୍ୟରତ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ କନିଷ୍ଠ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଏହି ଜଘନ୍ୟ ଅପରାଧର ଦୋଷୀକୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ ସ୍ୱଷ୍ଟ କରିଛନ୍ତି। ଅଦାଲତରେ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି ସେମାନେ କହିଛନ୍ତି। ଜାମ୍ମୁ କାଶ୍ମୀରର 7 ଜିଲ୍ଲାର 24 ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସେପ୍ଟେମ୍ବର 18 ତାରିଖରେ 61% ମତଦାନ ସହ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଜାମ୍ମୁ କାଶ୍ମୀରରେ ଲୋକପ୍ରିୟ ସରକାର ଚୟନ ପାଇଁ 10 ବର୍ଷର ବ୍ୟବଧାନ ପରେ ବହୁ ପ୍ରତୀକ୍ଷିତ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବାବେଳେ ଚଳିତ ମାସ 25 ତାରିଖରେ ଜାମ୍ମୁ ଡିଭିଜନର 3 ଜିଲ୍ଲାର 11 ବିଧାନସଭା ଆସନ ସମେତ 26 ବିଧାନସଭା ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ 239 ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି 2024 ରୁଷ ତା'ର ଡ୍ରୋନ୍ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ପ୍ରାୟ 10 ଗୁଣ ବୃଦ୍ଧି କରିବାକୁ ଯୋଜନା କରିଛି। ସ୍ପେଶାଲ ପର୍ପସ୍ ୟୁଏଭି ଉପରେ ମିଲିଟାରୀ ଇଣ୍ଡଷ୍ଟ୍ରିଆଲ କମିଶନର ବୈଠକରେ ପୁଟିନ କହିଛନ୍ତି 2023 ସଶସ୍ତ ବାହିନୀକୁ ବିଭିନ୍ନ ପ୍ରକାରର ପ୍ରାୟ 1,40,000 ଡ୍ରୋନ୍ ପ୍ରଦାନ କରାଯାଇଥିଲା। ରୁଷ ରାଷ୍ଟ୍ରପତିଙ୍କ କହିବା ଅନୁଯାୟୀ 2030 ସୁଦ୍ଧା ସାରା ଦେଶରେ ଡ୍ରୋନ୍ ଡିଜାଇନ୍ ପରୀକ୍ଷଣ ଏବଂ କ୍ରମାଗତ ଉତ୍ପାଦନ ପାଇଁ 48 ଗବେଷଣା ଓ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଇସ୍ରାଏଲ ଏବଂ ହିଜବୁଲା ମଧ୍ୟରେ ସଂଘର୍ଷ ତୀବ୍ର ରୂପ ଧାରଣ କରିଛି। ଉଭୟ ପକ୍ଷ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଏକ ଟେଲିଭିଜନ ଉଦ୍ବୋଧନରେ ହିଜବୁଲା ନେତା ହସନ ନେସରଲ୍ଲା ସମଗ୍ର ଲେବାନନରେ ଯୋଗାଯୋଗ ଉପକରଣକୁ ଟାର୍ଗେଟ୍ କରି ହୋଇଥିବା ବିସ୍ଫୋରଣକୁ ନିନ୍ଦା କରିବା ସହ ଇସ୍ରାଏଲକୁ ଦାୟୀ କରିଛନ୍ତି। ସେ କହିଛନ୍ତି ହିଜବୁଲା ଅଧିକ ଶକ୍ତିଶାଳୀ ହେବ ଏବଂ ଯେକୌଣସି ବିପଦର ମୁକାବିଲା କରିବାକୁ ଅଧିକ ସକ୍ଷମ ହେବ। ତେବେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କେବେ ଏବଂ କେଉଁଠାରେ ହେବ ତାହା ନେଇ ସେ ସ୍ୱଷ୍ଟ କରିନାହାନ୍ତି। ନସଲାଙ୍କ ଭାଷଣ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟାଭ୍ ଗାଲାଣ୍ଟ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଲେବାନନରେ ଇସ୍ରାଏଲର ସାମରିକ ଅଭିଯାନ ଜାରି ରହିବ। ଯୁଦ୍ଧ ଅଭ୍ୟାସ 2024 ପ୍ରତ୍ୟେକ ପର୍ଯ୍ୟାୟରେ ଉଭୟ ଭାରତ ଏବଂ ଆମେରିକାର ସୈନିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଗତକାଲି ପ୍ରତିରକ୍ଷା ମୁଖପାତ୍ର କହିଥିଲେ ଯେ ରାଜସ୍ଥାନ ଦୁର୍ଗମ ଅଞ୍ଚଳରେ 1200ରୁ ଅଧିକ ଭାରତୀୟ ଓ ଆମେରିକୀୟ ସୈନିକ ଏବେ ବିଭିନ୍ନ ପ୍ରକାର ଯୁଦ୍ଧାଭ୍ୟାସ କରୁଛନ୍ତି। ମିଳିତ ସାମରିକ ଅଭ୍ୟାସ ଯୁଦ୍ଧାଭ୍ୟାସ 2024 20ତମ ସଂସ୍କରଣରେ ଉଭୟ ଦେଶର ସେନା ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ଭାରତ ଓ ଆମେରିକୀୟ ସୈନ୍ୟ ମିଳିତ ଅଭ୍ୟାସ କରୁଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଗତକାଲି ବାଂଲାଦେଶ ବିପକ୍ଷରେ ଭାରତ ତା'ର ପ୍ରଥମ ଇନିଂସରେ 6 ହରାଇ 349 ରନ୍ କରିଛି। ଗତକାଲି ଷ୍ଟମ୍ପ ଡ୍ର ହେବାବେଳେ ରବିଚନ୍ଦ୍ରନ ଅଶ୍ୱିନ 102 ରନ୍ ଓ ରବୀନ୍ଦ୍ର ଜାଡେଜା 86 ରନ୍ କରି ଅପରାଜିତ ରହିଥିଲେ। ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଅଶ୍ୱିନୀ ଓ ଜାଡେଜା ଚମତ୍କାର ଭାଗିଦାରୀ ବଳରେ ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଚାଙ୍ଗଜୋଠାରେ ଚାଲିଥିବା ଚାଇନା ଓପନ୍ 2024 ବିଡବ୍ଲ୍ୟଏଫ୍ ସୁପର 10 ଟୁର୍ଣ୍ଣାମେଣ୍ଟର ମହିଳା ଏକକ ପର୍ଯ୍ୟାୟର କ୍ୱାର୍ଟର ଫାଇନାଲ୍ରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ମାଳବିକା ବଂଶୌଦ୍ ଜାପାନର ଆକାନେ ୟାମାଗୁଚିଙ୍କ ସହ ମୁକାବିଲା କରିବେ। 23 ମାଳବିକା ଗତକାଲି ରାଉଣ୍ଡ ଅଫ୍ 16ରେ ଚମତ୍କାର ପ୍ରଦର୍ଶନ କରି ସ୍କଟଲ୍ୟାଣ୍ଡର କ୍ରିଷ୍ଟି ଗିଲମୋରଙ୍କୁ ପରାସ୍ତ କରିଥିଲେ। 45ତମ ଚେସ୍ ଅଲମ୍ପିଆଡ୍ରେ ଭାରତୀୟ ଓପନ୍ ସେକ୍ସନ୍ ଦଳ ଅଷ୍ଟମ ରାଉଣ୍ଡରେ ଇରାନ୍କୁ 3.5 0.5 ସ୍କୋରରେ ପରାସ୍ତ କରିଛି। ତେବେ ପୋଲାଣ୍ଡଠାରୁ 1.5 2.5 ବ୍ୟବଧାନରେ ପରାସ୍ତ ହୋଇ ଭାରତୀୟ ମହିଳା ଦଳ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ରାଞ୍ଚିର ନାମକୁମ୍ଠାରେ ଜାତୀୟ ମାଧ୍ୟମିକ କୃଷି ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତୃତୀୟ ପାଳିର ପ୍ରଥମ 100 ଦିନରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇଛନ୍ତି ସରକାର। ୟୁକ୍ରେନ୍କୁ ପ୍ରତିରକ୍ଷା ରପ୍ତାନୀ ସ୍ଥାନାନ୍ତର ସମ୍ପର୍କିତ ରିପୋର୍ଟକୁ ଖଣ୍ଡନ କଲେ ଭାରତ ସରକାର। ଆଜିଠାରୁ ଜରୁରୀକାଳୀନ କାର୍ଯ୍ୟରେ ଯୋଗଦେବେ ପଶ୍ଚିମବଙ୍ଗର ଆନ୍ଦୋଳନରତ କନିଷ୍ଠ ଡାକ୍ତର ଏବଂ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ବିପକ୍ଷରେ 6 ୱିକେଟ୍ ହରାଇ 348 ରନ୍ କରିଛି ଭାରତ। ସମ୍ବାଦ ଶେଷ ହେଲା।